ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀ ମୋହନ ଶର୍ମା ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତି ଆସୁଛନ୍। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ତୋଷରା ବେଲପଡ଼ା ପାଟନାଗଡ଼ ଆର୍ ବଲାଙ୍ଗୀରନ ଛଅଟା କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ 2.5 କିଲୋମିଟର ଲମ୍ବାର ଅପର ଲଞ୍ଚ ଜଳସେଚନ ପ୍ରକଳ୍ପ, 17 ପାନୀୟ ଜଳ ପ୍ରକଳ୍ପ, ପାଟନାଗଡ଼ ବାଇପାସ୍ ରାସ୍ତା ତିଆରି, ତୁଷରା ଏୟାରଷ୍ଟ୍ରିପ୍ର ଉନ୍ନତିକରଣ, ଭିନ୍ନକ୍ଷମ ସଶକ୍ତିକରଣ ଲାଗି ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ଆର୍ 3 ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଇତର ଛଡ଼ା 16 ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ପ୍ରକଳ୍ପ, ସ୍ୱାସ୍ଥ୍ୟ ବିଭାଗର 31 ପ୍ରକଳ୍ପ, ମଣ୍ଡଲ ମନ୍ଦୋଦରା ରାସ୍ତାର ଉନ୍ନତିକରଣ ପ୍ରକଳ୍ପ, ବଲାଙ୍ଗୀରଠାରେ 12 କୋଠି ଥିବାର ସର୍କିଟ୍ ହାଉସ୍ର ନୂଆ ବିଲ୍ଡିଂ ଆର୍ 3 ପାନୀୟ ଜଳ ପ୍ରକଳ୍ପକେ ଉଦ୍ଘାଟନ କରିବେ। ସେନ୍ତା ଉପରବେଲା ଜିଲ୍ଲା ପ୍ରତିଷ୍ଠା ଦିବସ ବଲାଙ୍ଗୀର ଦିନ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏସବୁ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆଉ ସାଂସଦ ସଙ୍ଗୀତା ସିଂହଦେଓ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନା ଲାଗି ଆଉଘା ଗାଇଡ୍ଲାଇନ୍ ତିଆରି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ କହିଛନ୍ ଯେ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ କେନ୍ତା ଫେରଥରେ ସାମିଲ କରାଯିବା, ସେ ବାବଦ ତର୍ଜମା କରାଯାଇକରି ନୂଆ ମାର୍ଗଦର୍ଶିକା ଆସବା। ସୁଭଦ୍ରା ଯୋଜନାଟି 2,67,000 ମହିଳା ଅଯୋଗ୍ୟ ତାଲିକାଥି ଅଛନ୍। ଏ ତାଲିକାର ଆଉଘା ବିଚାର କରାଯିବା ଆଉ ଖୁବ୍ ଜଲ୍ଦି ପହଲା କିସ୍ତିର 3 କ୍ଷେପର ଟଙ୍କା ଦିଆଯିବା। ଗଲା 2 କ୍ଷେପେ ବାଦ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ଇଥର ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟର 3 ପୁଲିସ କର୍ମଚାରୀ 2024 ବଛର ଲାଗି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଦକ୍ଷତା ପଦକ ପାଇବେ। ଅନୁସନ୍ଧାନ ବର୍ଗତି ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଆଉ ରିଗାନ କିଣ୍ଡଙ୍କୁ ଏହି ପଦକ ଦିଆଯିବା। ଫି ବଛର ଆଘର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତୀ ଅବସରରେ ଏହି ପଦକ ଘୋଷଣା କରାଯାଇଛି। ଏ ବଛର 4 ବର୍ଗତି ମୋଟ 463 ପୁଲିସ କର୍ମଚାରୀଙ୍କୁ ଏହି ପଦକ ମିଳିବା। 1.5 କିଲୋମିଟର ଲମ୍ବା ସୁଡ଼ଙ୍ଗ ତିଆରି ଲାଗି ଏତକେ କେନ୍ଦ୍ର ବିଶେଷଜ୍ଞ କମିଟିର ମଞ୍ଜୁରୀ ନେବାର୍କେ ପଡ଼ବା। ଇତାର ସହିତ ସୁଡ଼ଙ୍ଗ ତିଆରି ବାବଦ ମଞ୍ଜୁରୀ ମିଳିଲା ଉତ୍ତରୁ କେନ୍ଦ୍ର ସରକାରଙ୍କୁ ଆବେଦନ କରବାର୍କେ ପଡ଼ବା। ଏ ବାବଦେ କେନ୍ଦ୍ର ସଡ଼କ ପରିବହନ ଆଉ ରାଜମାର୍ଗ ମନ୍ତ୍ରଣାଳୟ ତରଫୁ ଓଡ଼ିଶା ସହିତ ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଉ ନିର୍ମାଣ ସଂସ୍ଥାମାନଙ୍କୁ ଚିଠି ଲେଖାଯାଇଛେ। ଦୁର୍ଘଟଣା ସ୍ଥିତି ରକ୍ଷା ପାଇବାର୍ ଲାଗି ଏସ୍କେପ୍ ଚ୍ୟାନେଲ୍ ବା ବିକଳ୍ପିକ ମାର୍ଗ ତିଆରିକେ ବିଲ୍ ଅନିବାର୍ଯ୍ୟ କରାଯାଇଛେ। କେନ୍ଦ୍ର ସରକାର ଗଲା ଅକ୍ଟୋବର ମାସେ ସାମଗ୍ରୀ ଆଉ ସେବା ଟିକସ ଜିଏସ୍ଟି 187,00,000 ଟଙ୍କା ଆଦାୟ କରିଛନ୍। ବାର୍ଷିକ ଭିତ୍ତିଥି ଇଟା 9% ଅଭିବୃଦ୍ଧି ହୋଇଛେ। ଏ ସମୟଟି ଓଡ଼ିଶାନ ଜିଏସ୍ଟି ଆଦାୟ 10% ବଢ଼ିକରି 4,592 ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟର ଗୋଟିଏ ରିପୋର୍ଟନୁ ଜଣାପଡ଼ିଛେ। ଛଟ୍ ପୂଜାକେ ନଜରଥି ରଖିକରି ରେଲ ମନ୍ତ୍ରଣାଳୟ ତରଫୁ 7,345 ଟ୍ରେନ୍ ଚଲାଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଯେନ୍ତାକି ଗଲା ବଛର 4,500 ଠାନୁ ବହୁତ ଅତ୍କାୟ ବୋଲି ସେ କହିଛନ୍। ଶ୍ରୀ ବୈଷ୍ଣବ କହିଛନ୍ ଯେ ଇତାର ସହିତ ଅତ୍କା ଟିକେଟ୍ କାଉଣ୍ଟର ଆର୍ ବିଶ୍ରାମାଗାର ଭିଲ୍ ବ୍ୟବସ୍ଥା କରାଯାଇଛି। ଏଥିଲାଗି ଷ୍ଟେସନ୍ମାନଙ୍କେ ଯାତ୍ରୀମାନଙ୍କର ଭିଡ଼ କମାବାର ସହିତ ଶୃଙ୍ଖଳିତ ଭାବେ ଯାତ୍ରୀମାନେ ଯାତ୍ରା କରିପାରିବେ ବୋଲି ରେଳମନ୍ତ୍ରୀ କହିଛନ୍। ଦେଶର ଭିନ୍ ଭିନ୍ ଇଲାକାନ ଏ ମାସ ବ୍ୟାଙ୍କ 13 ବନ୍ଦ ରହିବା। ଏ ବାବଦ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଦେଶର ଭିନ୍ ଭିନ୍ ଇଲାକାନ ପର୍ବପର୍ବାଣୀ ଲାଗି 7 ବ୍ୟାଙ୍କ ବନ୍ଦ ରହିବା। ସେନ୍ତା 4 ରବିବାର ଆଉ 2 ଶନିବାର ଲାଗି ବିଲ୍ ବ୍ୟାଙ୍କ ବନ୍ଦ ରହିବା। ହେଲେ ବ୍ୟାଙ୍କ ଛୁଟି ରହିଲେ ବିଲ୍ ଗ୍ରାହକ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଆର୍ ଏଟିଏମ୍ରୁ ଟଙ୍କା ଉଠାଯାଇପାରବା। ପୂର୍ବତଟ ରେଳପଥ ତରଫୁ ଚାଲିଥିବା ସତର୍କତା ସଚେତନତା ସପ୍ତାହ ଉଦ୍ଯାପିତ ହୋଇଯାଇଛି। ସତ୍ୟନିଷ୍ଠା ଓ ସଂସ୍କୃତି ନ ରାଷ୍ଟ୍ର ସମୃଦ୍ଧି ବିଷୟବସ୍ତୁ ଆଧାରତୀ ପାଳନ କରାଯାଇଥିବା ସଚେତନତା ସପ୍ତାହଟି ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆର୍ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା ଆଉ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଏହି ଅବସରରେ ଲୋକମାନଙ୍କର ସେବାଥି ଅଖଣ୍ଡତା ଆଉ ସ୍ୱଚ୍ଛତା ଉପରେ ଜୋର ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଏବେ ଜାନୁଆରୀ 2 ତାରିଖ ତକ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ହେବା। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଶ୍ୟାମାକାଲୀଙ୍କର ପୂଜା ପାରମ୍ପରିକ ରୀତି ଚାଲିଛି। ପୂଜା ମଣ୍ଡପ ମାନଙ୍କେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାର୍କେ ମିଳିଛି। ଏବେ 5 ଆଡ଼େ ଦକ୍ଷିଣ ବଙ୍ଗୋପସାଗରନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇପାରେ। ଧୀରେ ଧୀରେ ଇଟା ଅତ୍କା ଘନୀଭୂତ ହୋଇକରି 7 ଆଡ଼େ ଅବପାତ ହେବା। ହେଲେ ଓଡ଼ିଶା ଉପରେ ଇତାର କୌଣସି ପ୍ରଭାବ ନାହିଁ ପଡ଼େ। ଏବେ 7 ତକ ଓଡ଼ିଶାର ପାଗ ମୁଖ୍ୟତଃ ସୁଖା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ଏସିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।